ଯନ୍ତ୍ରରେ ପ୍ରଥମ ସଂଖ୍ୟା ସହିତ ସମାନ ପରିମାଣର ମୁଦ୍ରା ଅଛି। ଯୋଗଫଳ ଜାଣିବା ପାଇଁ ଦ୍ୱିତୀୟ ସଂଖ୍ୟା ସହିତ ସମାନ ପରିମାଣର ମୁଦ୍ରାକୁ ପକା। ତୁମକୁ ଦଶ ମୁଦ୍ରାର ଥାକ ଦିଶୁଛି କି? ଦଶ ହଳଦିଆ ମୁଦ୍ରା ଥାକକୁ ହଳଦିଆ ଖୋପରେ ପକାଇ ଅଦଳ ବଦଳ କର। ସବୁ ଶାଗୁଆ, ନୀଳ ଓ ହଳଦିଆ ମୁଦ୍ରା ଗୁଡ଼ିକୁ ଗଣ ଓ ରଙ୍ଗୀନ ବାକ୍ସରେ ଲେଖ। ଶତକ ପାଇଁ ଶାଗୁଆ, ଦଶକ ପାଇଁ ନୀଳ ଓ ଏକକ ପାଇଁ ହଳଦିଆ।